ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଓଡ଼ିଶା ଆଗାମୀ ଦିନରେ ବୈଷୟିକ ଶକ୍ତି କ୍ଷେତ୍ରରେ ନିର୍ମାଣର କେନ୍ଦ୍ରସ୍ଥଳୀ ହେବ କହିଲେ ମୁଖ୍ୟମନ୍ତ୍ରୀ। ପୁରୀରେ ଉଦ୍ଘାଟିତ ହେଲା ବୈଷୟିକ ଶକ୍ତି ନେତୃତ୍ୱ ସମ୍ମିଳନୀ 2025। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଏବଂ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ବିଧାନସଭାରେ ଜାରି ରହିଛି ଆଲୋଚନା। ରାଜ୍ୟରେ 143 ରେଳ ଓଭରବ୍ରିଜ୍ ନିର୍ମାଣ ପାଇଁ ସରକାରଙ୍କ ଲକ୍ଷ୍ୟ। ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟକୁ 40,870 ଜଣ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ। ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟକୁ 40,870 ଜଣ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଏବଂ ଦେଶବ୍ୟାପୀ ପାଳନ କରାଯାଉଛି ଡକ୍ଟର ବିଆର୍ ଆମ୍ବେଦକରଙ୍କ ମହାପରିନିର୍ମାଣ ଦିବସ। ଓଡ଼ିଶା ଆଗାମୀ ଦିନରେ ବୈଷୟିକ ଶକ୍ତି କ୍ଷେତ୍ରରେ ନିର୍ମାଣର କେନ୍ଦ୍ରସ୍ଥଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୀରେ ଆୟୋଜିତ ସ୍ୱଚ୍ଛ ଇନ୍ଧନ କ୍ଷେତ୍ରରେ ଭାରତର କାର୍ଯ୍ୟପନ୍ଥା ଅଗ୍ରଣୀ ଭୂମିକା ବିଷୟବସ୍ତୁ ଉପରେ ଆଧାରିତ ବୈଷୟିକ ଶକ୍ତି ନେତୃତ୍ୱ ସମ୍ମିଳନୀ 2025କୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ରାଜ୍ୟରେ ଇସ୍କାତ ଓ ରାସାୟନିକ କ୍ଷେତ୍ରକୁ ଅଧିକ ସମୃଦ୍ଧ କରିବା ପାଇଁ ପାରାଦୀପ ବନ୍ଦରକୁ ବିକଶିତ କରାଯାଉଛି। ପାରାଦୀପ ଓ ଗୋପାଳପୁର ବନ୍ଦରକୁ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ କରିଡର ନିର୍ମାଣ ପାଇଁ ବିକଶିତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପାରାଦୀପ କୋ ଭାରତ କେ ତିନ ହାଇଡ୍ରୋଜେନ ହବ୍ସ ମେ ସେ ଏକ କେ ରୂପ ମେ ଘୋଷିତ କିଆ ଜା ଚୁକା ହେ ଔର ଶୀଘ୍ର ହି ଇସେ ଗ୍ରୀନ ସିପିଂ କରିଡର ସେ ଯୋଡା ଜାଏଗା ଜିସେ କ୍ଷେତ୍ର ମେ ଉଭରତି ଇକାଇଓ କୋ ବୈଶ୍ୱିକ ବଜାର ତକ ପହଞ୍ଚାନେ ମେ ନିଶ୍ଚିତ ରୂପ ସେ ବହୁତ ମଦଦ ମିଳେଗୀ। ୟେ ପ୍ରୟାସ ମିଳିକର ଆନେ ବାଲେ ବର୍ଷ ମେ ଓଡ଼ିଶା କେ ଇସ୍ପାତ ରାସାୟନିକ ଉଦ୍ୟୋଗ ଖରେ ଉତ୍ପାଦ ଓ ପ୍ରକ୍ରିୟା କି ଓର ତେଜୀ ସେ ସଂକ୍ରମଣ କି ଦିଶା ମେ ଅଗ୍ରସର କରେଙ୍ଗେ।
ସମ୍ମିଳନୀରେ କେନ୍ଦ୍ର ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଯୋଗ ଦେଇ କହିଛନ୍ତି,
ହମକୁ ଏ ସମଝନା ହୋଗା କି ସୋଲାର ଜେନେରେସନ କେ ଲିଏ ଆପକୋ ବହୁତ ଜ୍ୟାଦା ପାନି ଓଗରା ନହିଁ ଚାହିଏ, ପଲ୍ୟୁସନ କା ଇସୁ ନହିଁ ରହତା ହେ। ତୋ ଆଜ୍ ଫାର ଆଜ୍ ଦୋ ୱି ନିଡ୍ ଥର୍ମଲ, ଇଫ୍ ୟୁ ହାଭ ଦି ଆପ୍ରୋଚ ବାଲାନ୍ସ ଆପ୍ରୋଚ ଦେନ୍ ଦି କଷ୍ଟ ଅଫ ଦି ଏନର୍ଜି ଦାଟ ବିଲ୍ କମ୍ ଡାଉନ ଲାଇକ୍ ଏନିଥିଂ। ଯୋ ଆମରା ଇନ୍ଭେଷ୍ଟମେଣ୍ଟ ଦେଶ ମେ ହୋ ରହା ହେ FDI ଓ ବି ବହୁତ ଅଚ୍ଛେ ଢଙ୍ଗ ସେ ବଢ ରହେ ହେ। ନିୟରଲି 12.67 billion dollar FDI has been received in RE sector as on 31st March 2025.
ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ସମେତ ବିଭିନ୍ନ ରାଜ୍ୟର ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଯୋଗ ଦେଇଛନ୍ତି। ସପ୍ତଦଶ ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ନବମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ରହିଛି। ପ୍ରଶ୍ନକାଳରେ ଗୃହରେ ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି, ପର୍ଯ୍ୟଟନ, ଅବକାରୀ ଓ ଆଇନ ବିଭାଗର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବିରୋଧୀ କଂଗ୍ରେସ ଦଳ ପକ୍ଷରୁ ସଦସ୍ୟ ରାମଚନ୍ଦ୍ର କାଡ଼ାମ ରାଜ୍ୟରେ ପେସା ଆଇନ କାର୍ଯ୍ୟକାରୀ କରିବାକୁ ଶୂନ୍ୟକାଳରେ ଦାବି କରିଥିଲେ। ଶୂନ୍ୟକାଳ ପରେ ଗୃହରେ ଦୁଇଟି ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ଜାରି ରହିଛି। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର 531,75,000 ଟଙ୍କାର ଅତିରିକ୍ତ ଖର୍ଚ୍ଚ ଦାବି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୃହରେ ଉପସ୍ଥାପନ କରିଛନ୍ତି। ସେହିପରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର 4,328,44,12,000 ଟଙ୍କାର ଅତିରିକ୍ତ ଖର୍ଚ୍ଚ ଦାବିକୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଗତ କରିଛନ୍ତି। ଆଲୋଚନାରେ ବିରୋଧୀ ଦଳ ସଦସ୍ୟମାନେ ଭାଗ ନେଇ ନିଜର ବକ୍ତବ୍ୟ ରଖୁଛନ୍ତି। ଆଲୋଚନା ଶେଷରେ ଉଭୟ ବିଭାଗର ମନ୍ତ୍ରୀ ଉତ୍ତର ରଖିବେ। ରାଜ୍ୟରେ 143 ରେଳ ଓଭରବ୍ରିଜ୍ ନିର୍ମାଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସଦସ୍ୟ ଅଶ୍ୱିନୀ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୃହରେ ସୂଚନା ଦେଇଛନ୍ତି। ଶ୍ରୀ ହରିଚନ୍ଦନ କହିଛନ୍ତି, 96 ପୂର୍ବତଟ ରେଳ ବିଭାଗ ଓ 9 ଦକ୍ଷିଣ ପୂର୍ବ ରେଳ ବିଭାଗ ଦ୍ୱାରା 100% ରେଳବାଇ ବିଭାଗ ଖର୍ଚ୍ଚରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଅନୁମୋଦନ ମିଳିସାରିଛି। ଅବଶିଷ୍ଟ 38 ରେଳ ଓଭରବ୍ରିଜ୍ ମଧ୍ୟରୁ 32 ରାଜ୍ୟ ସରକାର ଓ ରେଳବାଇ ଦ୍ୱାରା କାର୍ଯ୍ୟ ସମ୍ପାଦନ କରାଯିବ। 6 ରେଳ ଓଭରବ୍ରିଜ୍ର ସେତୁ ବନ୍ଧନ ଯୋଜନାରେ କାର୍ଯ୍ୟ କରାଯିବାର ଯୋଜନା ରହିଛି। ଅପରପକ୍ଷେ ଭୁବନେଶ୍ୱର ସମେତ ବଲାଙ୍ଗୀର, ବାଲେଶ୍ୱର, କଟକ ଆଦି 6 ଜିଲ୍ଲାରେ ରିଙ୍ଗରୋଡ୍ ନିର୍ମାଣ କାର୍ଯ୍ୟ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୃହରେ କହିଛନ୍ତି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ରାଜ୍ୟରେ ରୋଡ୍ ସୁରକ୍ଷା ସେଲ୍ ଦ୍ୱାରା 68 ବ୍ଲାକ୍ସ୍ପଟ୍ ଚିହ୍ନଟ ହୋଇଛି। ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣଙ୍କ ସହଯୋଗରେ ନୂତନ ବ୍ଲାକ୍ସ୍ପଟ୍ ଚିହ୍ନଟ କରାଯାଉଛି। ବିଭାଗ ଦ୍ୱାରା 6,668 କିଲୋମିଟର ରାସ୍ତାର ସଡ଼କ ସୁରକ୍ଷାର ଅଡିଟ୍ କରିବା ପାଇଁ ନୂଆଦିଲ୍ଲୀସ୍ଥିତ CSIR CRRIକୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟକୁ ଗତ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା 40,870 ଜଣ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୃହରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ଏଥିସହ 3 ବର୍ଷ ମଧ୍ୟରେ ରାଜ୍ୟକୁ ମୋଟ 1,20,686 ଜଣ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି। ପର୍ଯ୍ୟଟନର ଅଭିବୃଦ୍ଧି ପାଇଁ ସରକାର ଏକାଧିକ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀମାନଙ୍କରେ ପର୍ଯ୍ୟଟନ ଭିତ୍ତିଭୂମିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପର୍ଯ୍ୟାୟକ୍ରମେ କରାଯାଉଛି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ସରକାର 12 ଲକ୍ଷ ଟଙ୍କା ଯୋଗାଇ ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୃହରେ କହିଛନ୍ତି। ଏହାକୁ 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାରଙ୍କ ପ୍ରସ୍ତାବ ରହିଛି। ଚଳିତ ବଜେଟ୍ରେ 10,200 ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ବ୍ୟବସ୍ଥା ହୋଇଥିବା ନେଇ ଶ୍ରୀମତୀ ପରିଡ଼ା ଗୃହରେ ସୂଚନା ଦେଇଛନ୍ତି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତି ବିଭାଗ ପକ୍ଷରୁ 2023-24 ଆର୍ଥିକ ବର୍ଷରେ ମିଶନ ଶକ୍ତି ସ୍କୁଟର ଯୋଜନା ଆରମ୍ଭ ହୋଇଥିଲା। ସ୍କୁଟର କିଣିବା ପାଇଁ ବ୍ୟାଙ୍କ ଦ୍ୱାରା ମହିଳାମାନଙ୍କୁ 292,70,90,871 ଟଙ୍କା ପ୍ରଦାନ କରାଯାଇଛି। କଟକ ଜିଲ୍ଲାର ସର୍ବାଧିକ 2,756 ଜଣ ମହିଳା ଉପକୃତ ହୋଇଛନ୍ତି ବୋଲି ଶ୍ରୀମତୀ ପରିଡ଼ା ଗୃହରେ ସୂଚନା ଦେଇଛନ୍ତି। ରାଜ୍ୟରେ ସୁଭଦ୍ରା ଯୋଜନାର 3 କିସ୍ତିରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 3 କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ପରିଡ଼ା କହିଛନ୍ତି, ଯୋଜନାରେ ସାମିଲ ହେବା ପାଇଁ 6,23,555 ଜଣ ହିତାଧିକାରୀଙ୍କ ଆବେଦନ ବିଚାରାଧୀନ ରହିଛି। ବିଭିନ୍ନ ମାନଦଣ୍ଡକୁ ବିଚାର କରି ଯୋଜନାରୁ ବର୍ତ୍ତମାନ ସୁଦ୍ଧା ମୋଟ 18,50,025 ଜଣ ମହିଳାଙ୍କୁ ବାଦ୍ ଦିଆଯାଇଛି ବୋଲି ଗୃହରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। ରାଜ୍ୟ ବାହାର 6 ପ୍ରଦେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ 395 ଏକର 252 ପରିମିତ ଜମି ଚିହ୍ନଟ କରାଯାଇଛି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ କହିଛନ୍ତି। ରାଜ୍ୟର 24 ଜିଲ୍ଲାରେ ମହାପ୍ରଭୁଙ୍କ 60,000 ଏକରରୁ ଉର୍ଦ୍ଧ୍ୱ ଜମି ରହିଥିବା ବେଳେ ପ୍ରାୟ 38,000 ଏକର ଜମିରେ ସଂଶୋଧିତ ସପ୍ତଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାଖଲ ରହିଛି। ବେଆଇନ ଭାବେ ଅବରୋଧ ହୋଇଥିବା ଶ୍ରୀଜୀଉଙ୍କ ଜମିକୁ ତଦନ୍ତ କରାଯାଇ ଚିହ୍ନଟ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଭାରତୀୟ ସମ୍ବିଧାନର ମୁଖ୍ୟ କର୍ଣ୍ଣଧାର ଡକ୍ଟର ବିଆର୍ ଆମ୍ବେଦକରଙ୍କ 69ତମ ଶ୍ରାଦ୍ଧବାର୍ଷିକୀରେ ଆଜି ଦେଶବ୍ୟାପୀ ମହାପରିନିର୍ମାଣ ଦିବସ ପାଳନ କରାଯାଉଛି। ଦେଶ ନିର୍ମାଣରେ ଡକ୍ଟର ଆମ୍ବେଦକରଙ୍କ ଅବଦାନକୁ ମନେ ପକାଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦ ଭବନ ପରିସରରେ ବାବା ସାହେବ ଡକ୍ଟର ବିଆର୍ ଆମ୍ବେଦକରଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଡକ୍ଟର ଆମ୍ବେଦକରଙ୍କ ଦୂରଦର୍ଶୀ ନେତୃତ୍ୱ, ନ୍ୟାୟ, ସମାନତା ଏବଂ ସମ୍ଭିଧାନ ପ୍ରତି ଅଟଳ ପ୍ରତିବଦ୍ଧତା ଦେଶର ଯାତ୍ରାକୁ ମାର୍ଗଦର୍ଶନ କରିଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ସାମାଜିକ ନ୍ୟାୟ, ସମାନତା ଓ ମାନବିକ ମର୍ଯ୍ୟାଦା ପ୍ରତି ତାଙ୍କର ମହାନ ଆଦର୍ଶ ଦେଶର ଗଣତନ୍ତ୍ରର ଭିତ୍ତିଭୂମିକୁ ସର୍ବଦା ମଜବୁତ କରି ରଖିବ। ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ବିଧାନସଭା ଗେଟ୍ ନମ୍ବର 2 ପାର୍ଶ୍ୱରେ ଥିବା ଶହୀଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି, ଉପବାଚସ୍ପତି, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ବିଧାୟକଗଣ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପଟି ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜୟୀ ରାଜଗୁରୁଙ୍କ ଅତୁଳନୀୟ ତ୍ୟାଗ, ଅଦମ୍ୟ ସାହସ ଏବଂ ମାତୃଭୂମି ପାଇଁ ଆତ୍ମବଳିଦାନ ସର୍ବଦା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଛନ୍ତି। ପୁରୀ ଜିଲ୍ଲା ବୀର ହରେକୃଷ୍ଣପୁର ଗ୍ରାମରେ ଜୟୀ ରାଜଗୁରୁଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଯୋଗଦେଇ ଜୟୀ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍କୃତିଚାରଣ କରିଥିଲେ। କଳାହାଣ୍ଡି ଜିଲ୍ଲା ପୁଲିସ୍ ପକ୍ଷରୁ ରିଜର୍ଭ ପୁଲିସ୍ ପଡ଼ିଆରେ 63ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ସାଂସଦ ଖେଳ ମହୋତ୍ସବ ଆରମ୍ଭ ହୋଇଛି। ବନ୍ତ ବ୍ଲକ ପୁରୁଷୋତ୍ତମପୁର ନେତାଜୀ ଷ୍ଟାଡିୟମ୍ଠାରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗଦେଇ ଏହି ମହୋତ୍ସବକୁ ଉଦ୍ଘାଟନ କରିଛନ୍ତି। ନୟାଗଡ଼ ଜିଲ୍ଲା ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଛାତ ଭୁଶୁଡ଼ି 4 ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗଣିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଜିଲ୍ଲାର ଆସିକା ସମବାୟ ଚିନି ଶିଳ୍ପ ପରିଚାଳନା ପରିଷଦ ବୈଠକରେ ଯୋଗଦେଇ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଆଖୁଚାଷ ଓ ଚାଷୀଙ୍କ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା 9 ମଙ୍ଗଳବାର ଦିନ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ T20 କ୍ରିକେଟ୍ ମ୍ୟାଚ୍ ଖେଳାଯିବ। ଆଜି ଭାରତୀୟ ଦଳର କିଛି ଖେଳାଳି ଭୁବନେଶ୍ୱରରେ ପହଞ୍ଚିବେ। ଦକ୍ଷିଣ ଆଫ୍ରିକାର 5 ଖେଳାଳି ଗତକାଲି ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି। ଓଡ଼ିଶା ଆଗାମୀ ଦିନରେ ବୈଷୟିକ ଶକ୍ତି କ୍ଷେତ୍ରରେ ନିର୍ମାଣର କେନ୍ଦ୍ରସ୍ଥଳୀ ହେବ କହିଲେ ମୁଖ୍ୟମନ୍ତ୍ରୀ। ପୁରୀରେ ଉଦ୍ଘାଟିତ ହେଲା ବୈଷୟିକ ଶକ୍ତି ନେତୃତ୍ୱ ସମ୍ମିଳନୀ 2025। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଏବଂ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ବିଧାନସଭାରେ ଜାରି ରହିଛି ଆଲୋଚନା। ରାଜ୍ୟରେ 143 ରେଳ ଓଭରବ୍ରିଜ୍ ନିର୍ମାଣ ପାଇଁ ସରକାରଙ୍କ ଲକ୍ଷ୍ୟ ଏବଂ ଦେଶବ୍ୟାପୀ ପାଳନ କରାଯାଉଛି ଡକ୍ଟର ବିଆର୍ ଆମ୍ବେଦକରଙ୍କ ମହାପରିନିର୍ମାଣ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।